ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। କେନ୍ଦ୍ର ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀଠାରେ ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲର ଶୁଭାରମ୍ଭ କରିବେ। ତିନିଦିନ ଧରିକି ହେବାର୍କେ ଥିବା ଇ ଅଭିଯାନଟି ସୁସ୍ଥ ଜୀବନଶୈଳୀ ଆର୍ ମେଦବହୁଳତାର ନିୟନ୍ତ୍ରଣ ବାବଦେ ଭିନ୍ ଭିନ୍ କାର୍ଯ୍ୟକ୍ରମ କରାହେବା। ଏ ଅବସରରେ ପ୍ରତିଯୋଗିତା ମାନଭିଲ୍ ଆୟୋଜନ କରାହେବା ବୋଲି ଜଣାପଡ଼ିଛି। କାର୍ଯ୍ୟକ୍ରମ ଅବସରରେ ଆଜି ଖେଲୋ ଇଣ୍ଡିଆ ପାରାଗେମ୍ସର ପ୍ରତୀକ ଆର୍ ସଙ୍ଗୀତ ଉନ୍ମୋଚନ କରାଯିବା। ଇନ ଜନେଇ ଦିଆଯାଇପାରେ ଯେ ଆଇବା 20 ତାରିଖ ନୂଆଦିଲ୍ଲୀଠାରେ ଖେଲୋ ଇଣ୍ଡିଆ ପାରାଗେମ୍ସ ମୂଲ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲିନୁ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତି ଯାଇଛନ୍। ଗସ୍ତ ସମୟଥି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭିନ୍ ଭିନ୍ କେନ୍ଦ୍ରୀୟ ନେତା ଆଉ ମନ୍ତ୍ରୀମାନଙ୍କୁ ଭେଟବାର କାର୍ଯ୍ୟସୂଚୀ ରହିଛି। ସିଆଡ଼େ ରାଜ୍ୟର ନିଗମମାନଙ୍କେ ନିଯୁକ୍ତି ବାବଦେ ଭିଲ୍ ଆଲୋଚନା ହେବା ବୋଲି ଜଣାପଡ଼ିଛି। ଭୁବନେଶ୍ୱର ୟୁନିଟ୍ 5 ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠନ ଆଇବା କାଲି ଶୁଣାଣି ବନ୍ଦ ରହିବା। ବିଧାନସଭା ବଜେଟ୍ ଅଧିବେଶନ ଚାଲିଥିବାରୁ ଶୁଣାଣି ବନ୍ଦ ରହିବା ଆଉ ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 120 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ସାଧାରଣ ଲୋକଙ୍କର ମତାମତ ମଗା ହୋଇଛି। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଏତା ଛଡ଼ା 1800 11 7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ନିଜର ମତାମତ ଆଇବା 25 ଭିତରେ ଦେଇପାରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବେ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ଆଞ୍ଚଳିକ ଭାଷାନ୍ତରଣର ଫେର୍ଘାଏ ପ୍ରସାରଣ କରାଯିବା। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର 2026 ଲାଗି ମନୋନୟନ ମୂଲ କରାଯାଇଛି। ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ଥି ଅନ୍ଲାଇନ୍ ଜରିଏ ମନୋନୟନ ଆର୍ ଅନୁମୋଦନ ଗ୍ରହଣ କରାଯିବା। ଏଥିର୍ଲାଗି ଆଇବା ଜୁଲାଇ ମାସର 31 ଶେଷ ତାରିଖ ରଖାଯାଇଛି। କଳା, ସାହିତ୍ୟ ଆଉ ଶିକ୍ଷା, କ୍ରୀଡ଼ା, ମେଡିସିନ୍, ସମାଜସେବା, ବିଜ୍ଞାନ ଆଉ ଇଞ୍ଜିନିୟରିଂ, ସାଧାରଣ ବ୍ୟାପାର, ସିଭିଲ୍ ସର୍ଭିସ୍, ବାଣିଜ୍ୟ ଆଉ ଶିଳ୍ପ କ୍ଷେତ୍ରଥି ଉଲ୍ଲେଖନୀୟ ଅବଦାନ ଲାଗି ଇ ପୁରସ୍କାର ଦିଆଯାଇସି। ବଲାଙ୍ଗୀର କୋଶଳ କଲାମଣ୍ଡପ ପଡ଼ିଆଠାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଗଲାକାଲି ଉଦ୍ଘାଟିତ ହୋଇଯାଇଛି। 5 ଧରିକି ଚାଲବାର୍କେ ଥିବା ଇ ମେଳାକେ ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିଛନ୍। ଉଦ୍ଘାଟନୀ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଶ୍ରୀ ସିଂହଦେଓ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା ଯୋଜନାମାନଙ୍କର ଲାଭ ଉଠାଇକରି ଚାଷ କ୍ଷେତ୍ରଟି ନିଜକେ ସ୍ୱାବଲମ୍ବୀ କରବାର ଲାଗି ପରାମର୍ଶ ଦେଇଥିଲେ।
ଏଇ ଯୋଉ କୃଷି ଯନ୍ତ୍ରପାତି ମେଳା କରାଯାଉଛି, 4 ଜୋନ୍ କରାଯାଇଛି। 4 ଜୋନ୍ରେ ବଲାଙ୍ଗୀର ଗୋଟେ ଜୋନ୍ କରାଯାଇଛି। ପଶ୍ଚିମ ଓଡ଼ିଶାର କୃଷି ଯନ୍ତ୍ରପାତି ମେଳା ରିଜନାଲ ମେଳାଟା ଆମେ ବଲାଙ୍ଗୀରରେ କରୁଛୁ। ଆଜିକାଲି ଲେବର ଚାଷ କରିବା ପାଇଁ ଆମକୁ ମିଳୁନା ଏବଂ ଯନ୍ତ୍ର ଉପରେ ଆମକୁ ନିର୍ଭର କରିବାକୁ ପଡୁଛି। ଆଉ ତା ପାଇଁ ଲୋକଙ୍କୁ ଯୋଉ କେନ୍ଦ୍ର ସରକାରର ସବସିଡି ହଉ, ରାଜ୍ୟ ସରକାରର ସବସିଡି ହଉ, ସେ ବାବଦରେ ଅବଗତ କରିବା ପାଇଁ ଏ ପ୍ରକାର ମେଳା ଅର୍ଗାନାଇଜ ରାଜ୍ୟ ସାରା କରାଯାଉଛି।
ରାଜ୍ୟ କୃଷି ବିଭାଗ ତରଫ 2025 ଜାନୁଆରୀ 31 ତକ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଜରିଏ ମୋଟ 9,85,528 ଜଣଙ୍କୁ କୃଷକ ପରିଚୟପତ୍ର ଦିଆଯାଇପାରିଛି ବୋଲି ସରକାରଙ୍କ ତରଫ କୁହାଯାଇଛି। 2020 ଜାନୁଆରୀ 1 2025 ଜାନୁଆରୀ 31 ତକ 30 ଜିଲ୍ଲାନ କୃଷକ ପରିଚୟପତ୍ର ତିଆରି କରାଯାଇଛି ବୋଲି ସରକାରୀ ସୂତ୍ରନୁ ଜଣାପଡ଼ିଛି। ରାଜ୍ୟ ବଢ଼ୁଥିବା ତାପମାତ୍ରାକେ ନଜରଥି ରଖିକରି ସତର୍କତାମୂଳକ ପଦକ୍ଷେପ ନେବାର ଲାଗି ସ୍ୱତନ୍ତ୍ର ରିଲିଫ କମିଶନର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଜବର ଖରାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଗଲାକାଲି ବହୁଦିନ ରାଜ୍ୟର ସବୁନୁ ଜହତାତି 42.5°C ରେକର୍ଡ କରାଯାଇଛି। ଏଚନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02। ଜୁହାର।